ആകാശവാണി. ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାକୁ ନିନ୍ଦା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ପ୍ରୋଜେକ୍ଟ ଚିତା ଅଧୀନରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପ୍ରତୀକାତ୍ମକ ଭାବରେ ଭାରତକୁ ଚିତାଭାଗ ହସ୍ତାନ୍ତର କଲା ବୋତ୍ସୁଆନା. ବିହାର ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ସକାଳ 8:00 ଆରମ୍ଭ ହେବ ଭୋଟ ଗଣତି. ଆମେରିକାରେ ଚାଲିଥିବା ସବୁଠାରୁ ଦୀର୍ଘକାଳୀନ ସରକାରୀ ବନ୍ଦ ସମାପ୍ତ ହୋଇଥିବା ସୂଚନା. ପାକିସ୍ତାନର କୋଟା ଓ ଚମନ ସମେତ ବେଲୁଚିସ୍ତାନର ଅନେକ ସ୍ଥାନରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବନ୍ଦ. ଏବଂ ରାଜକୋଟରେ ଚାଲିଥିବା ପ୍ରଥମ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତ ଏ ଦଳକୁ 286 ରନ୍ର ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା ଏ ଦଳ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ବୋମା ବିସ୍ଫୋରଣକୁ ନିନ୍ଦା କରିଛନ୍ତି ଏବଂ ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି. ଆଜି ବୋତ୍ସୁଆନାଠାରେ ଭାରତୀୟ ବଂଶୋଦ୍ଭବକୁ ସମ୍ବୋଧିତ କରି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛି.
दिल्ली में हुई दुखद विस्फोट में मारे गए लोगों के परिवार और मित्रों के प्रति अपनी हार्दिक संवेदना व्यक्त करना चाहूंगी. मैं चाहूंगी कि शीघ्र स्वस्थ होने की प्रार्थना कर मैं आप सबको अनुरोध करना चाहती हूं. जो लोग अपने परिवार अपने देश को छोड़ के गए हैं उनके लिए हम एक मिनट के लिए उनके आत्मा के सद्गत कीर्ति के लिए थोड़ा प्रार्थना करें.
ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବା ଅବସରରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ଉଭୟ ଦେଶ ଆସନ୍ତା ବର୍ଷ କୂଟନୈତିକ ସମ୍ପର୍କର 60 ବର୍ଷ ପୂର୍ତ୍ତି ପାଳନ କରିବେ.
ଏ ଅବସର ଓର ଭି ଐତିହାସିକ ହେ କ୍ୟୁକି ବର୍ଷ 2026 ମେ ହମ୍ ଦୋନୋ ଦେଶ କେ ବିଚ୍ ରାଜନୈତିକ ସମ୍ବନ୍ଧ କି 60ଵୀଁ ବର୍ଷ ଗାଁଠ ମନାନେ ଯା ରହେ. ଆପ ସବନେ ଜିସ୍ ଆତ୍ମୀୟତା ସେ ମେରା ସ୍ୱାଗତ କିଆ ହେ ଉସକେ ଲିଏ ମେ ହୃଦୟ ସେ ଆପକୋ ବହୁତ ବହୁତ ଧନ୍ୟବାଦ ଦେନା ଚାହେ. ଦୂର ରହକର ଭି ଆପ ସଭି ଭାରତ କି ମିଟି ସଂସ୍କୃତି ଓର ମୂଲ୍ୟ ସେ ଗହରାଇ ସେ ଜୁଡେ ହେ. ଆପ ଭାରତ ଓର ବୋତ୍ସୁଆନା କେ ବିଚ୍ ମୈତ୍ରୀ କେ ଜୀବନ୍ତ ସେତୁ ହେ. ମୁଝେ ବତାୟା ଗିଆ ହେ କି ଏହା ଲଗଭଗ 10,000 ଭାରତୀୟ ବିଭିନ୍ନ କ୍ଷେତ୍ର ଜୈସେ କି ଶିକ୍ଷା ସ୍ୱାସ୍ଥ୍ୟ ଲେଖା ବ୍ୟାପାର ଓ ଉଦ୍ୟୋଗ ମେ ସକ୍ରିୟ ହେ. ଆପକି ମେହନତ ଇମାନଦାରୀ ଓ ସମର୍ଥନ ନେ ଆପକୋ ବୋତ୍ସୁଆନା ସମାଜ ମେ ସମ୍ମାନ ଓ ସ୍ନେହ ଦିଲାୟା ହେ. ସାଥ ହି ଆପଣେ ସ୍ଥାନୀୟ ରୋଜଗାର ଓ କୌଶଳ ବିକାଶ ମେ ବି ମହତ୍ୱପୂର୍ଣ୍ଣ ଭୂମିକା ନିଭାଏ ହେ.
ବୋତ୍ସୁଆନା ଆଜି ପ୍ରୋଜେକ୍ଟ ଚିତା ଅଧୀନରେ ପ୍ରତୀକାତ୍ମକ ଭାବରେ ଭାରତକୁ ଚିତାଭାଗ ହସ୍ତାନ୍ତର କରିଛି. ଗାବରନ ନିକଟସ୍ଥ ଏକ ପ୍ରକୃତି ସଂରକ୍ଷଣ କେନ୍ଦ୍ରରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ବୋତ୍ସୁଆନା ରାଷ୍ଟ୍ରପତି ଡୁମା ବୋକୋ ଉପସ୍ଥିତ ଥିଲେ. ଭାରତକୁ ପଠାଯିବା ପୂର୍ବରୁ ଚିତାଗୁଡ଼ିକୁ କିଛି ସମୟ ପାଇଁ କ୍ୱାରେଣ୍ଟାଇନ୍ରେ ରଖାଯିବ. ବୋତ୍ସୁଆନା ଭାରତର ଚିତା ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ 8 ଚିତା ହସ୍ତାନ୍ତର କରିବ. ପ୍ରୋଜେକ୍ଟ ଚିତା ହେଉଛି ଏକ ଅନନ୍ୟ ପଦକ୍ଷେପ ଯାହା ପ୍ରାୟ ଏକ ଦଶନ୍ଧି ପରେ ଭାରତରେ ଚିତାଭାଗ ସଂଖ୍ୟା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି. 2022 ସେପ୍ଟେମ୍ବର ନାମ୍ବିଆରୁ 8 ଚିତା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। 2023 ଦକ୍ଷିଣ ଆଫ୍ରିକାରୁ 12 ଚିତା ଅଣାଯାଇଥିଲା। ନିର୍ବାଚନ ଆୟୋଗ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ 1951 ପରଠାରୁ ସର୍ବାଧିକ 67.31% ମତଦାନ ରେକର୍ଡ କରାଯାଇଛି। ଆସନ୍ତାକାଲି ସୁରୁଖୁରୁରେ ଭୋଟ୍ ଗଣନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆୟୋଗ କହିଛନ୍ତି, 4,372 ଗଣନା ଟେବୁଲ୍ରେ ସମସ୍ତ 243 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗଣନା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟେବୁଲ୍ରେ ଜଣେ ଗଣନା ସୁପରଭାଇଜର, ଗଣନା ସହାୟକ ଏବଂ ମାଇକ୍ରୋ ଅବ୍ଜର୍ଭର ଏବଂ ପ୍ରାର୍ଥୀଙ୍କ ଦ୍ୱାରା ନିଯୁକ୍ତ 18,000ରୁ ଅଧିକ ଗଣନା ପ୍ରତିନିଧି ମଧ୍ୟ ରହିବେ। ସକାଳ 8:00 ଗଣନା ଆରମ୍ଭ ହେବ। ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ ଗଣନା ହେବା ପରେ ସକାଳ 8:30 ଇଭିଏମ୍ ଗଣନା ଆରମ୍ଭ ହେବ। ଇଭିଏମ୍ ଗଣନା ସମୟରେ କଣ୍ଟ୍ରୋଲ ୟୁନିଟ୍ଗୁଡ଼ିକୁ ଗଣନା ଟେବୁଲ୍କୁ ଅଣାଯାଇ ଫର୍ମ 17C ଭାଗ 1ରେ ଥିବା ରେକର୍ଡ ସହିତ ଏହାର କ୍ରମିକ ସଂଖ୍ୟା ମେଳ ଖାଉଛି କି ନାହିଁ ଯାଞ୍ଚ କରାଯିବ। ଯଦି ମେଳ ନ ହୁଏ ତେବେ ସେହି ମତଦାନ କେନ୍ଦ୍ରର ଭିଭିପ୍ୟାଟ୍ ସ୍ଲିପ୍ ବାଧ୍ୟତାମୂଳକ ଭାବରେ ଗଣନା କରାଯିବ। ଗଣତି ଫଳାଫଳ ନିର୍ବାଚନ ଆୟୋଗ ୱେବ୍ସାଇଟ୍ results.eci.gov.in ଉପଲବ୍ଧ ହେବ। ଆୟୋଗ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ପୁନଃନିର୍ବାଚନ ପାଇଁ ଅନୁରୋଧ କରିନାହାନ୍ତି। ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମୟରେ କୌଣସି ଅପିଲ୍ ଆସିନାହିଁ ଏବଂ ଚୂଡ଼ାନ୍ତ ଭୋଟର ତାଲିକାରେ 7,45,26,800 58 ଜଣ ଭୋଟରଙ୍କ ନାମ ରହିଥିବା ଆୟୋଗ କହିଛନ୍ତି। ନିର୍ବାଚନ କମିଶନ ଆଜି ସୂଚନା ଦେଇଛନ୍ତି, ଚଳିତ ମାସ 4 ତାରିଖରେ ସ୍ୱତନ୍ତ୍ର ସଘନ ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ଭୋଟରଙ୍କ ମଧ୍ୟରେ 42 କୋଟିରୁ ଅଧିକ ଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି ପର୍ଯ୍ୟାୟରେ ସାମିଲ ହେବାକୁ ଥିବା ମୋଟ 51 କୋଟି ଭୋଟରଙ୍କ ମଧ୍ୟରୁ ଏହା 82.71%। ଉତ୍ତରପ୍ରଦେଶରେ ସର୍ବାଧିକ 12.33 କୋଟିରୁ ଅଧିକ ଫର୍ମ ପ୍ରଦାନ କରାଯାଇଥିବା ବେଳେ ପଶ୍ଚିମବଙ୍ଗରେ 7.14 କୋଟିରୁ ଅଧିକ ଫର୍ମ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ କମିଶନ 9 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ସଘନ ସଂଶୋଧନ ଆରମ୍ଭ କରିଛି। ଚଳିତ ଗଣନା ପର୍ଯ୍ୟାୟ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜି ମହାମାରୀ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ସମ୍ପର୍କିତ ସାଇଟ୍ ଆରମ୍ଭ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ସୂଚନା ଦେଇଛି, ଯେକୌଣସି ମହାମାରୀ ସମୟରେ ସମୟୋଚିତ ଜନସ୍ୱାସ୍ଥ୍ୟ ପଦକ୍ଷେପ ପାଇଁ ଶୀଘ୍ର ତଦନ୍ତ ଏବଂ ଅଧ୍ୟୟନ କରିବା ପାଇଁ ଏପରି ସାଇଟ୍ଗୁଡ଼ିକର ଏକ ବିଶ୍ୱବ୍ୟାପୀ ନେଟୱାର୍କ ପ୍ରତିଷ୍ଠା କରାଯାଉଛି। ଉଦ୍ଘାଟନ ସମାରୋହରେ ଭାରତରେ ହୁ ପ୍ରତିନିଧି ପେଡେନ୍ ଏବଂ ଏମ୍ସର ନିର୍ଦ୍ଦେଶକ ଡକ୍ଟର ଏମ୍ ଶ୍ରୀନିବାସ ଉପସ୍ଥିତ ଥିଲେ। ସେ ସୂଚନା ଦେଇଛନ୍ତି, ଏହି ସାଇଟ୍ ମହାମାରୀ ନଥିବା ସମୟରେ ମଧ୍ୟ କାର୍ଯ୍ୟ କରିବ, ଯାହା ସୁନିଶ୍ଚିତ କରିବ ବ୍ୟବସ୍ଥା ସୁଦୃଢ଼ ରହିବ ଏବଂ ଆବଶ୍ୟକ ହେଲେ ପ୍ରଭାବଶାଳୀ ଭାବରେ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିବ। ଆମେରିକାରେ ଚାଲିଥିବା ସବୁଠାରୁ ଦୀର୍ଘକାଳୀନ ସରକାରୀ ବନ୍ଦ ସମାପ୍ତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଡେରାଲ କାର୍ଯ୍ୟ ପାଇଁ ଅସ୍ଥାୟୀ ପାଣ୍ଠି ପ୍ରଦାନ କରୁଥିବା ଏକ ବିଲ୍ରେ ସ୍ୱାକ୍ଷର କରିବା ପରେ ସଟ୍ଡାଉନ୍ ଶେଷ ହୋଇଛି। ସିନେଟ୍ ବିଲ୍କୁ ମଞ୍ଜୁର କରିଛି, ଯାହା ରିପବ୍ଲିକାନ୍ ଏବଂ ଡେମୋକ୍ରାଟ୍ ମଧ୍ୟରେ 43 ଦିନର ଅଚଳାବସ୍ଥାର ଅନ୍ତ ଘଟାଇଛି। ତେବେ ଏହା ଡେମୋକ୍ରାଟ୍ସଙ୍କ ପାଇଁ ଏକ ପରାଜୟ, କାରଣ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ କାର୍ଯ୍ୟକାଳରେ ପ୍ରତିଷ୍ଠିତ ସ୍ୱାସ୍ଥ୍ୟବୀମା କାର୍ଯ୍ୟକ୍ରମ ଓବାମା କେୟାର ପାଇଁ ସବ୍ସିଡି ବୃଦ୍ଧି କରିବାକୁ ସେମାନଙ୍କର ଦାବି ଗ୍ରହଣ କରାଯାଇନଥିଲା। ବଜେଟ୍ ପାସ୍ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ପାଣ୍ଠି ବିଲ୍ ସିନେଟ୍ରେ ଅଟକି ରହିଥିଲା, କାରଣ ସଂଖ୍ୟାଗରିଷ୍ଠ ରିପବ୍ଲିକାନ୍ ଦଳ ଏହାକୁ ପାସ୍ କରିବା ପାଇଁ ଆବଶ୍ୟକ 60 ଭୋଟ୍ ଅଭାବ ହୋଇଥିଲା। ପାକିସ୍ତାନ ସରକାର କୋଟା ଏବଂ ଚମନ୍ ସମେତ ବେଲୁଚିସ୍ତାନର ଅନେକ ଜିଲ୍ଲାରେ 3 ଦିନ ପାଇଁ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି। ଏହି ବନ୍ଦ ଯୋଗୁଁ ବେଲୁଚିସ୍ତାନର ବାସିନ୍ଦାଙ୍କ ଯୋଗାଯୋଗ, ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଛି। କର୍ତ୍ତୃପକ୍ଷ କହିଛନ୍ତି, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନେ କୋଟାରେ ମୋବାଇଲ୍ ଡାଟା ସେବା ବନ୍ଦ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜାରି ରହିଥିବା ବନ୍ଦ ଯୋଗୁଁ ସ୍ଥାନୀୟ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇଣ୍ଟରନେଟ୍ ବନ୍ଦ ଯୋଗୁଁ ସେମାନଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଅନ୍ଲାଇନ୍ ବ୍ୟବସାୟ, ଫ୍ରିଲାନ୍ସିଂ ଏବଂ ଡିଜିଟାଲ୍ ସେବା ସହିତ ଜଡ଼ିତ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି। ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଆଜି ନୂଆଦିଲ୍ଲୀରେ ନେପାଳ ପ୍ରତିପକ୍ଷ ଅନିଲ କୁମାର ସିହ୍ନାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକ ସମୟରେ ଉଭୟ ଦେଶ ଭାରତ ଏବଂ ନେପାଳ ମଧ୍ୟରେ ପରିବହନ ଚୁକ୍ତିର ପ୍ରୋଟୋକଲ୍ ସଂଶୋଧନ କରି ଲେଟର ଅଫ୍ ଏକ୍ସଚେଞ୍ଜ ଆଦାନ ପ୍ରଦାନ କରିଛନ୍ତି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି, ଏହି ପଦକ୍ଷେପ ଜଗବାନୀ ବିରାଟନଗର ରେଳ ଲିଙ୍କ୍ ସହିତ ଅଧିକ ପରିମାଣର ପରିବହନ ବ୍ୟବସ୍ଥାକୁ ନେଇ ରେଳ ଯୋଗାଯୋଗକୁ ସକ୍ଷମ କରିବ। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଗୋଏଲ ନୂଆଦିଲ୍ଲୀରେ କାନାଡ଼ାର ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିନ୍ଧୁଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି, ଏ ବୈଠକ ବାଣିଜ୍ୟ ଏବଂ ନିବେଶ ଉପରେ 7ମ ଭାରତ କାନାଡ଼ା ମନ୍ତ୍ରୀସ୍ତରୀୟ ଆଲୋଚନାର ଏକ ଅଂଶବିଶେଷ। କ୍ରିକେଟ୍। ରାଜକୋଟରେ ଖେଳାଯାଉଥିବା 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଏ ଦଳ ଭାରତକୁ 286 ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ଦକ୍ଷିଣ ଆଫ୍ରିକା ଏ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 285 ରନ୍ ସ୍କୋର କରିଛି। ଏହାର ଜବାବରେ ଭାରତ ଏ ଦଳ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 8 ଓଭରରେ କୌଣସି ୱିକେଟ୍ ନ ହରାଇ 52 ରନ୍ ସଂଗ୍ରହ କରିଛି। ଅନ୍ୟପକ୍ଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାକୁ ନିନ୍ଦା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରୋଜେକ୍ଟ ଚିତା ଅଧୀନରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପ୍ରତୀକାତ୍ମକ ଭାବରେ ଭାରତକୁ ଚିତା ବାଘ ହସ୍ତାନ୍ତର କଲା ବସୱାନା। ବିହାର ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ସକାଳ 8ଟାରୁ ଆରମ୍ଭ ହେବ ଭୋଟ ଗଣତି। ଆମେରିକାରେ ଚାଲିଥିବା ସବୁଠାରୁ ଦୀର୍ଘକାଳୀନ ସରକାରୀ ବନ୍ଦ ସମାପ୍ତ ହୋଇଥିବା ସୂଚନା। ପାକିସ୍ତାନର କୋଟା ଓ ଚମନ୍ ସମେତ ବେଲୁଚିସ୍ତାନର ଅନେକ ସ୍ଥାନରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବନ୍ଦ ଏବଂ ରାଜକୋଟରେ ଚାଲିଥିବା ପ୍ରଥମ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତ ଏ ଦଳକୁ 286 ରନ୍ର ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା ଏ ଦଳ। ସମ୍ବାଦ ଶେଷ ହେଲା।